ତାଛଡ଼ା ଯେହେତୁ ସିଏ ନିଜ ମଧ୍ୟରେ ସ୍ୱୟଂ ସମ୍ପୂର୍ଣ୍ଣ ଓ ପରିତୃପ୍ତ, ତେଣୁ ବଦ୍ଧଜୀବର କର୍ମ ଉପରେ ନିର୍ଭରଶୀଳ ନୁହନ୍ତି। ତାଙ୍କର ସ୍ୱର୍ଗ କରୁଣାମୟ ସ୍ୱଭାବ ଅନୁଯାୟୀ ସେ ଆମ କର୍ମର ଯଥାର୍ଥ ଫଳ ପ୍ରଦାନ କରନ୍ତି, ଯାହାକୁ ଆମେ ନିହତି ଭାଗ୍ୟ ବା କର୍ମ ବୋଲି କହୁ। ତାହା ପୁରସ୍କାର ଓ ଶାସ୍ତି ପ୍ରଦାନର ଏକ ବିଶଦ ଓ ସୂକ୍ଷ୍ମ ପନ୍ଥା ଅଟେ, ଯାହାର ଉଦ୍ଦେଶ୍ୟ ଶୁଦ୍ଧ ଚେତନା ସ୍ୱରୂପ ବଦ୍ଧଜୀବମାନଙ୍କର ଆଦି ସ୍ୱରୂପଗତ ଅବସ୍ଥାରୁ ଧୀରେ ଧୀରେ ସେମାନଙ୍କୁ ଉନ୍ନତି କରି ତିଆରି କରିବା ଅଟେ। ପରମେଶ୍ୱର ଭଗବାନ ମନୁଷ୍ୟର ଆଚରଣ ପାଇଁ ଶାସ୍ତି ଓ ପୁରସ୍କାରକୁ ନିୟନ୍ତ୍ରଣ କରି ଏତେ ନିପୁଣ ଭାବରେ ସହିତ ନିପୁଣତାର ସହିତ ଜଳ ପ୍ରକୃତିର ଆଇନର ରୂପଦାନ ଓ ପ୍ରୟୋଗ କରୁଛନ୍ତି ଯେ ଜୀବ ନିତ୍ୟ ଶାଶ୍ୱତ ଆତ୍ମାରୂପେ ତା ସ୍ୱତନ୍ତ୍ର ଇଚ୍ଛାରେ ବିଶେଷ କିଛି ହସ୍ତକ୍ଷେପ ଛଡ଼ା ପାପରେ ନିରୁତ୍ସାହିତ ଏବଂ ସତ୍ପୁଣରେ ଉତ୍ସାହିତ ରହେ। ଏଠି ବୁଝିବାକୁ ଅସୁବିଧା ହେଉଛି, ଇଂଲିଶଟା ଠିକ୍ ଅଛି। ଜଡ଼ ପ୍ରକୃତିର ବିପରୀତ ବ୍ୟବସ୍ଥା ସ୍ୱରୂପ ଚିନ୍ମୟ ଜଗତରେ ଭଗବାନ ତାଙ୍କର ଅପରିହାର୍ଯ୍ୟ ପ୍ରକୃତି ଅଭିବ୍ୟକ୍ତ କରନ୍ତି, ସେଠାରେ ତାଙ୍କର ଶୁଦ୍ଧ ଭକ୍ତଙ୍କର ସହିତ ସେ ନିତ୍ୟ ପ୍ରେମର ବିନିମୟ କରନ୍ତି। ଭଗବାନ ଓ ତାଙ୍କ ଭକ୍ତବୃନ୍ଦ ମଧ୍ୟରେ ଉଭୟଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ସ୍ୱାଧୀନତା ଭିତ୍ତିରେ ଏପରି ପ୍ରେମ ବିନିମୟ ହୋଇଥାଏ। ଏକ ସ୍ୱାର୍ଥଦ୍ୱେଷୀ ଆଗ୍ରହ ଚରିତାର୍ଥ ଅଭ୍ୟାସର ପାରମ୍ପରିକ ଚାହିଁବା କରିବା ମଧ୍ୟରେ ତାହା ହୁଏ ନାହିଁ। ପରମେଶ୍ୱର ଭଗବାନ ତାଙ୍କ ଶୁଦ୍ଧ ଭକ୍ତଙ୍କର ସହଯୋଗିତାରେ ବାରମ୍ବାର ଏହି ଜଗତର ବଦ୍ଧଜୀବକୁ ଜଡ଼ ଜଗତକୁ ଭୋଗ କରିବାର ଉଦ୍ଭଟ ପ୍ରଚେଷ୍ଟାକୁ ତ୍ୟାଗ କରି ସଚ୍ଚିଦାନନ୍ଦମୟ ଜୀବନ ପାଇଁ ବ୍ୟବଧାନରେ ତାର ସ୍ୱଜୀବକୁ ଫେରିଯିବାର ସୁଯୋଗ ପ୍ରଦାନ କରନ୍ତି। ଏହି ସମସ୍ତ କଥାକୁ ବିଚାର କରି ଶ୍ରୀକୃଷ୍ଣ ଏଠାରେ ଲୀଳା ଚଞ୍ଚଳ ଭାବ ନେଇ ଯେଉଁ ସବୁ ନିରୀଶ୍ୱରବାଦୀ ଯୁକ୍ତି ପ୍ରଦାନ କରିଛନ୍ତି ତାକୁ ଗୁରୁତ୍ୱ ସହକାରେ ଗ୍ରହଣ ନ କରିବା ଉଚିତ। ତେଣୁ ହରେ କୃଷ୍ଣ, ଏଇ ଯେଉଁ ଭଗବାନଙ୍କର ଲୀଳାଟି ହେଉଛି, ଯେତେ ଲୀଳା ଭଗବାନଙ୍କ ହେଇଛି ବୃନ୍ଦାବନରେ, ଏକାଧିକ ଭାବରେ ସମନ୍ୱୟରେ ବା ନିରବଚ୍ଛିନ୍ନ ଭାବରେ ସାତ ଦିନ ଧରି କୌଣସି ଲୀଳା ହୋଇନଥିଲା। ଏଇ ଗୋଟିଏ ହେଉଛି ସ୍ୱତନ୍ତ୍ର ଲୀଳା। ପୂର୍ବରୁ ଗତକାଲି ଆମର ଗୁରୁ ମୋତେ କହୁଥିଲେ ଯେ ଯେଉଁ ବୃନ୍ଦାବନରେ ଭଗବାନର ଯେଉଁ ଲୀଳା ସବୁ ଅଛି, ବୃନ୍ଦାବନରେ କେଉଁମାନେ ବାସ କରିବେ? ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରର ଭକ୍ତିରେ ବହୁତ ଉନ୍ନତ ସ୍ତରକୁ ଯାଇଛନ୍ତି, ଯେଉଁ କଥା କହନ୍ତି, ଯେଉଁମାନେ ଆମେ ଭକ୍ତି ଆଚରଣ କରୁଛେ, ଯେଉଁମାନେ ସିଦ୍ଧିପ୍ରାପ୍ତ ହୋଇଯିବେ, ଯେଉଁମାନେ ସିଦ୍ଧିପ୍ରାପ୍ତ ହେଇନାହାନ୍ତି ସେମାନେ ଭୋଜି କରିବା ପାଇଁ ଗୁରୁକୁଲିବେ। ଅବଶ୍ୟ ସେମାନେ ଉନ୍ନତ ସ୍ତର ପ୍ରାପ୍ତ ହେବେ, କିନ୍ତୁ ଯେଉଁମାନେ ସିଦ୍ଧିପ୍ରାପ୍ତ ହୋଇଯାଇଛନ୍ତି ସେମାନେ ସିଦ୍ଧାସଳଖ ଭଗବାନ ପାଖକୁ ଯିବେନି। ଶାସ୍ତ୍ରମାନେ କହିଲେ କି ତତ୍ତ୍ୱା ଦେହ ପୁନର୍ଜନ୍ମ ନୈତି ମାନଙ୍କୁ ସ୍ୱଦିନ ସେଟା ତ୍ୟାଗ କଲେ ସେମାନେ ଆଉ ଭୋଜି କରିବାକୁ ଫେରିବେ ନାହିଁ, କିନ୍ତୁ ସେମାନେ ଯେଉଁ ଭଗବାନ ଧାମକୁ ଯିବେ ସିଧାସଳଖ ଭଗବାନ ଧାମକୁ ଯିବେ ନାହିଁ। ଭଗବାନଙ୍କର ଯେଉଁଠି ଲୀଳା ହେଉଥିବ ସେଇ ଲୀଳାରେ ସେ ଅଂଶଗ୍ରହଣ କରିବେ। ଆମର ଯେଉଁ ରହିଛି ଯେଉଁ ଭଗବାନ ସହିତ ଯେଉଁଭଳି ଭାବରେ ସମ୍ବନ୍ଧ ରହିଛି ସେ ସମ୍ବନ୍ଧରେ ସମ୍ମତି ଥାଇ ଭଗବାନଙ୍କ ସହିତ ଆମେ ଲୀଳା କରିବା, ଭଗବାନ ସହିତ ଆମେ ସେବାରେ ସେବା କରିବାର ଆମକୁ ଗୋଟେ ସୁଯୋଗ ମିଳିବ। ଭଗବାନ ବହୁତ ଜଗତରେ ଥିଲେ ମଧ୍ୟ ସେ ଯେଉଁ ଧାମରେ ରହିଛନ୍ତି ସେ ହେଉଛି ପ୍ରାକୃତ ଧାମ ଚିର ଜଗତ ଭଳି। ତେଣୁ ଭଗବତ ଧାମ ଯିବା ପୂର୍ବରୁ ଗୋଟେ ଟ୍ରେନିଂ ବା ପ୍ରୋବେସନ୍ ବୋଲି କୁହାଯାଏ, ସେଇଠି ସେମାନେ ତାଙ୍କର ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧରେ ଭଗବାନ ସହିତ ସମ୍ବନ୍ଧିତ ହୋଇ ତାଙ୍କର ଭଗବାନଙ୍କ ଲୀଳା ପରେ ସେମାନେ ପୁଣି ଭଗବତ ଧାମକୁ ଯିବେ। ତେଣୁ ବୃନ୍ଦାବନରେ ଯେଉଁ ବିଳାସରେ ଭଗବାନଙ୍କ ସହିତ ଅନ୍ୟମାନଙ୍କ ସବୁ ରହିଛି, କିଏ ଶାନ୍ତ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ଦାସ୍ୟ ରସରେ ସମ୍ବନ୍ଧିତ, କିଏ ସଖ୍ୟ ରସରେ ସମ୍ବନ୍ଧିତ, କିଏ ବାତ୍ସଲ୍ୟ, କିଏ ମାଧୁର୍ଯ୍ୟ, ଏହିଭଳି ଭାବରେ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି। ତା ଛଡ଼ା ପ୍ରତିକୂଳ ସମ୍ବନ୍ଧରେ ମଧ୍ୟ ସମ୍ବନ୍ଧିତ ହୋଇଛନ୍ତି, ଯେମିତି ବୃନ୍ଦାବନରେ ଯେଉଁମାନେ ଗୋପୀମାନଙ୍କର ଗୋପୀମାନଙ୍କର ଭଗବାନଙ୍କୁ ଯାଉଥିଲେ ସେମାନେ ତାକୁ ବାଧା ଦେଉଥିଲେ, ଏଇଟାକୁ ଆପାତ ଦୃଷ୍ଟିରେ ଦେଖିଲେ ଗୋଟେ ପ୍ରତିକୂଳ ସମ୍ବନ୍ଧ, ଅନୁକୂଳ ସମ୍ବନ୍ଧ ନୁହଁ। ତେଣୁ ରାଧାରାଣୀଙ୍କର ଶାଶୁ ଏବଂ ତାଙ୍କର ଯିଏ ଅଛନ୍ତି ନଣନ୍ଦ ଜଟିଳା କୁଟିଳା ଆମେ ଶୁଣୁ ରାଧାରାଣୀଙ୍କୁ ବହୁତ ନିନ୍ଦା କରୁଥିଲେ, ବହୁତ ଗାଳି ଦେଉଥିଲେ। ଏସବୁ ଭଗବାନଙ୍କର ଅନୁକୂଳ ସମ୍ବନ୍ଧ ନୁହଁ, ଭଗବାନଙ୍କ ସହିତ ଅନୁକୂଳ ଭାବରେ ଯୁକ୍ତ ନୁହନ୍ତି, ପ୍ରତିକୂଳ ଭାବରେ ଯୁକ୍ତ ରହିଛନ୍ତି। ତେଣୁ ଯାହା ଯେଉଁ ଯେକୌଣସି ସମ୍ବନ୍ଧରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଛନ୍ତି ବୃନ୍ଦାବନରେ, ଯେତେବେଳେ ବୃନ୍ଦାବନ ଲୀଳା ସେ ସରିଯିବ, ଭଗବାନଙ୍କୁ ଚାଲିଯିବ ତାଙ୍କ ଧାମକୁ, ସେମାନେ ମଧ୍ୟ ଭଗବାନଙ୍କ ସହିତ ତାଙ୍କ ଧାମକୁ ଯିବେ। ନିର୍ମାଣ ମହାଶଙ୍କ ଘୋଷା ଅଧ୍ୟାତ୍ମ ନିତ୍ୟା ବିଭୂତ କାମା ଦ୍ୱନ୍ଦ୍ୱେ ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତି ମୂଢ଼ା ପଦମ ପର୍ଯ୍ୟନ୍ତ ଭଗବତୀତା 15 ଅଧ୍ୟାୟରେ ସେଟା କହିଲେ। ସେମାନେ ଏଇ ଟ୍ରେନିଂ ନେଇ ଭଗବାନ ସହ ଯୁକ୍ତ ହୋଇକରି ଏଇ ସ୍ତରକୁ ଆସିବେ, ଶୁଦ୍ଧ ସ୍ତରକୁ ଆସିବେ, ଯେଉଁଥିରେ କୌଣସି ନିର୍ମାଣ ସେମାନେ ମାନ ଜାଣିବେ ନାହିଁ, ଅନ୍ୟମାନେ ମାନ ସମ୍ମାନ ପ୍ରଦର୍ଶନ କରିବେ, କୌଣସି ମୋହ ରହିବ ନାହିଁ ତାଙ୍କର, ବୌଦ୍ଧ ଜଗତ ମୋହରୁ ସେମାନେ ଯିବେ। ଏହିଭଳି ଭାବରେ ଦୁଷ୍ଟଙ୍କ ଦୋଷା ଏଇ ଯେଉଁ ଗୁଣର ପ୍ରଭାବରେ ସେମାନେ ମୁକ୍ତ ହେବେ, ଆଧ୍ୟାତ୍ମିକ ଭଗବାନ ସହିତ ସେମାନେ ଯୁକ୍ତ ହେବେ, ବିନିଭୂତ କୌଣସି ତାଙ୍କର କାମନା ରହିବ ନାହିଁ, ଦ୍ୱନ୍ଦ୍ୱ ବିମୁକ୍ତ ଏ ଭୌତିକ ଜାଗା ହେଉଛି ଦ୍ୱନ୍ଦ୍ୱମୟ ଜଗତ, ସୁଖ ଦୁଃଖ ମାନ ଅପମାନ ଚାଲି ଏଥିରୁ ସେମାନେ ମୁକ୍ତ ହେବେ। ତେଣୁ ଏହିଭଳି ଭାବରେ ଅମୂଢ଼ା ସେମାନେ ଆଉ ଏଥିରେ ମୋହ ନ ହୋଇକିରି ଭଗବାନଙ୍କ ଧାମକୁ ଯିବେ। ଭଗବାନ ଧାମ କେଉଁଟା? ନ ଯଦ ବାହାରୁଛନ୍ତି ସୂର୍ଯ୍ୟ, ନ ଶଶାଙ୍କୁ, ନ ପାବକ, ଯଦ ତ୍ୱାନ ନିବସନ୍ତି ତ ଧାମ ପରମ ମନ। ଯେଉଁ ଧାମରେ ଆଉ ଏଇ ସୂର୍ଯ୍ୟ ଚନ୍ଦ୍ର ବିଜୁଳି ପ୍ରତି କିଛି ଆବଶ୍ୟକତା ନାହିଁ। ଯାହା ହଉ ତେଣୁ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇଛନ୍ତି, ଏକ ସମୟରେ ଏତେ ସମୟ ଧରିକି ଭଗବାନଙ୍କୁ ଯୁକ୍ତ ହେବାର ସୁଯୋଗ ନଥିଲା। ଇଏ ଗୋଟିଏ ସ୍ୱତନ୍ତ୍ର ଲୀଳା ଯେଉଁଥିରେ କି ଭଗବାନଙ୍କୁ ତ ସମସ୍ତେ 7 ଦିନ ଧରି ଭଗବାନ ସହିତ ଯୁକ୍ତ ହୋଇଛନ୍ତି, ତାଙ୍କର ଯେଉଁ ଲୀଳା ରସ ଆସ୍ୱାଦନ କରୁଛନ୍ତି, ଯିଏ ଯେଉଁ ଭାବରେ ସମ୍ମାନିତ ତାଙ୍କର ସେଭଳି ଭାବରେ ରସ ସେମାନେ ପ୍ରାପ୍ତ ହେବେ। ରସଭୈ ସହ ସେ ହେଉଛନ୍ତି ସମସ୍ତ ରସର ଆଧାର। ତେଣୁ ଏଇ ଯେଉଁ ଲୀଳାଟି ହେଉଛି ଭଗବାନ ଗୋବର୍ଦ୍ଧନ ଲୀଳାଟି ଯେଉଁ ଗୋବର୍ଦ୍ଧନ ପୂଜା କରିବେ, ଇନ୍ଦ୍ର ଯଜ୍ଞକୁ ବନ୍ଦ କରିବେ। ତେଣୁ ଇନ୍ଦ୍ର ଯଜ୍ଞକୁ ବନ୍ଦ କରିବା ପାଇଁ ଭଗବାନ ଏହି ବ୍ୟବସ୍ଥାଟି କରିଛନ୍ତି। କାହିଁକି ଇନ୍ଦ୍ର ଯଜ୍ଞ ବନ୍ଦ କରିବେ? ଦେବତା ପୂଜା କ'ଣ ସେମାନେ ଚାହାନ୍ତି, ଭଗବାନ ଚାହାନ୍ତି ନାହିଁ କି? ଭଗବତ ଗୀତାରେ ଭଗବାନ କହିଛନ୍ତି ନା, ଯେଉଁମାନେ ଦେବତା ପୂଜା ନ କରିବେ ସେମାନେ ଚୋର। ଦେବାନ୍ ଭାବେତାନୀନ ଏ ଦେବା ଭାବନ୍ତୁ ପରସ୍ପର ଭାବନ୍ତ ଶ୍ରେୟଂ ପରମ ଭାସତ ଇଷ୍ଟାନ୍ ଭୋଗାନ୍ ଇବ ଦେବା ଦାସନ୍ତେ ଯଜ୍ଞ ଭାବିତା ସେହି ବର୍ତ୍ତମାନ ପ୍ରଦାୟ ହୋ ଯେଉଁ ଗୁପ୍ତେ ତେନ ରସ ଭଗବତ ଚିତ୍ର ଭଗବାନ କହିଥିଲେ। ଆମେ ଯେଉଁ କାର୍ଯ୍ୟ କରିବା ବା ଯଦି ବେଦବିଧ ଅନୁସାରେ କାର୍ଯ୍ୟ କରିବା ତାହେଲେ ଦେବତାମାନେ ସେଥିରେ ସନ୍ତୁଷ୍ଟ ହେବେ। ଦେବତାମାନେ ସନ୍ତୁଷ୍ଟ ହେଲେ ସେମାନେ ଆମର ଆବଶ୍ୟକତା ପୂରଣ କରିବେ। ଏହିଭଳି ଭାବରେ ପରସ୍ପର ଭାବରେ ଆମେ ଅନ୍ୟ ଜଣଙ୍କର ସାହାଯ୍ୟ କରିବେ। ତେଣୁ ଦେବତାମାନେ ଆମକୁ ସବୁ ଏସବୁ ପ୍ରଦାନ କରୁଛନ୍ତି। ଆମେ ଏଇ ଯେଉଁ ଅଗ୍ନି ପ୍ରାପ୍ତ ହେଉଛେ ଅଗ୍ନିଦେହ ପ୍ରଦାନ କରୁଛନ୍ତି, ବାୟୁ ପ୍ରାପ୍ତ ହେଉଛେ ବାୟୁଦେହ ପ୍ରଦାନ କରୁଛନ୍ତି, ଜଳ ଇନ୍ଦ୍ରଦେହ ପ୍ରଦାନ କରୁଛନ୍ତି। ତେଣୁ ସେସବୁକୁ ଯଦି ଆମେ ତାଙ୍କୁ ପ୍ରଦାନ ନ କରିକି ଏଇ ଦତ୍ତା ନ ପ୍ରଦାୟକୁ ସେମାନେ ଆମକୁ ଦେଉଛନ୍ତି, ଆମେ ତାଙ୍କୁ ପ୍ରତିରୋଧରେ କିଛି ଦେବା ନାହିଁ। ଯେଉଁ ଗୁପ୍ତେ ଇଏ ନଈବ ଏଇଭଳି ଭାବରେ ଯେଉଁମାନେ ଭୋଗ କରନ୍ତି ସେମାନେ ହେଉଛନ୍ତି ନିଶ୍ଚିନ୍ତ ଭାବରେ ଏବ ଭଗବାନ କହୁଛି ତେନ ଏ ବର୍ଷ ନିଶ୍ଚିନ୍ତ ଭାବରେ ସେମାନେ ଚୋର। ତେଣୁ ଏ ଯେଉଁ ଭଗବଦ୍ଗୀତାରେ ତୃତୀୟ ଅଧ୍ୟାୟରେ ଭଗବାନ ସେଥିପାଇଁ ଅର୍ଜୁନ କହିବେ, ପ୍ରଭୁ ଆପଣ ଯାହା କହୁଛନ୍ତି ଆମେ ବୁଝିପାରୁନୁ, ଗାମୀ ଶ୍ରେଣୀର ବାକ୍ୟ ନା ବୁଦ୍ଧି ମୋହ ଏସିବ ନେଇ। ଏଇ ଯେଉଁ ଆପଣ ମିଶ୍ରିତ ବାକ୍ୟ କହୁଛନ୍ତି, ଏଇଟା କରନ୍ତୁ ସେଇଟା କରନ୍ତୁ ଏଇ କରନ୍ତୁ ସେ କରନ୍ତୁ, ଏ ମିଶ୍ରିତ ବାକ୍ୟରେ ଆମର ବହୁତ ବୁଦ୍ଧି ମୋହ ହୋଇଯାଉଛି। ତେଣୁ ଆମେ କ'ଣ କରିବା ନିଶ୍ଚିତ ଭାବରେ କୁହନ୍ତୁ। ତେଣୁ ଏ ଯେଉଁ ବିଭିନ୍ନ ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ପ୍ରକାର ଉପଦେଶ ଦିଆଯାଇଛି। ଭଗବଦ୍ଗୀତା 17 ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନ ପଚାରିଲେ, ଯେଉଁମାନେ କାରଣ 16 ଅଧ୍ୟାୟର ଅନ୍ତିମରେ ଭଗବାନ କହିଲେ ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ, तस्मात् शास्त्रं प्रमाणन्ते कार्या कार्या करोति तु। तेणु अर्जुन प्रश्न पचारे प्रभु जो मैंने शास्त्र अनुसार कार्य करूँगा ये शास्त्र यदि मुत्सुंजा दर्जन से सद्या होता तेसा निष्ठा जुगा कृष्ण सत्य माह रजतम से मैंने पर कौन से मैंने शास्त्र शास्त्र के अनुसरण करूँगा न करी पूजा बजे का जब कहीं कहीं क्वेश्चन तंकर कौन अब तंकर कौन स्थिति का कौन निष्ठा। तेणु भगवान से प्रश्न उत्तर रहे कहते साधारण जो मैंने शास्त्र विधि अनुसरण करे सत्वगुण पालन अवस्था कार्य करते सार्थिका देवान जो मान सत्वगुण प्राधान्य अच्छी ब्राह्मण आदि व्यक्ति मैंने विभिन्न देवालय पूजा कर सत्वगुण प्राधान्य रही ये शास्त्र समर्थ जो मैंने रजगुण प्राधान्य अच्छे से दक्षिणाक्ष पूजा करते ये मत शास्त्र समर्थ सत्यगुण पूजा रही रजगुण पूजा तमगुण पूजा व्यवस्था रही शास्त्र विधि रही एवं पेट भूत गण स्थान में रहते तमसा जाना तमगुण प्राधान्य जो मान रही से भूत कर पूजा करेंगे कल्पित जिन शास्त्र विधि अनुसरण करते जो मैंने शास्त्र विधि उत्स अनुसरण नक पूजा करते असुर स्वभाव संपर्क भगवत गीता सत्र अध्याय कहने शास्त्र भीत घोरम तपोदी के तपोधना दम्भकार सुयुक्त काम राग प्राणित कर्षण शरीर भूतकाम उत्तेजित मां कैवां शरीर काम भी असुरा नृत्या जो मैंने शास्त्र विधि अनुसरण कर पूजा करा निश्चिंत भाव असुर असुर मैंने से असुर पूजा से प्रकृत विधि शास्त्र विधि अनुसार नुह शास्त्र विधि उल्लंघन कर असुर मान शास्त्र विधि अनुसरण कर पूजा करो मैं रजगुण प्रभाव रही असुर से शास्त्र विधि अनुसरण करूजा करते शास्त्र विधि उल्लंघन कर पूजा करेणु ये विभिन्न प्रकार पूजा सब बेदे सब विभिन्न प्रकार पूजार व्यवस्था करा जाए किंतु जो मैंने शास्त्र विधि मानने ग्रहण करूना से निश्चित भाव में अदम स्तर रही किंतु ताकतर आहरी उन्नत स्तर को आसवे जो मैंने ये भूत प्रति पूजा कले से उन्नत स्तर कहीं शास्त्र विधि अनुसरण करे रक्ष अक्षय अक्षय से पूजा करते उन्नत स्तर कहना शास्त्र विधि अनुसरण करेवदेवी पूजा करते उन्नत स्तर सत्यगुण वेदविधि अनुसार शास्त्र विधि अनुसार पूजा कर किंतु शास्त्र विधि जदि से भावुंत इंद्र पूजा रही विभिन्न देवदेवी पूजा रही सहीटा शास्त्र विधि ठीक भाव में अनुसरण करना जो मैंने से अविधि पूर्वक शास्त्र में वर्णना कर देवदेवी पूजा करवा किमी पूजा करेंटा जानना तेणु से अविधि पूर्वक पूजा जमी आमर जय शिव जय जमी आमर ब्रह्मचंडार ब्रह्मा शास्त्र विधि सहित शास्त्र विधि अनुसार एवं विधिपूर्वक कमी पूजा करेवदेवी मानकटा वर्णना करमी उदाहरण स्वरूप आम देवता मान पूजा करते विभिन्न देवदेवी मान पूजा करते सृष्टि स्थिति प्रयसा धनशक्ति रेखा छाई वेदस्य भुवनानि विभक्ति दुर्गा इच्छानुरूप अभिजस्य चतुष्क देशा गोविंदमादि पुरुषं संभजामि यदि दुर्गा देवी आम पूजा करूँ किंतु से दुर्गा देवी शक्ति कौट पाई सृष्टि स्थिति प्रलय सब कर भगवान छाया हिसाब से करेणु मु दुर्गा देवी मध्यम मुझ भगवान गोविंद भजन कर सूर्यदेव वंदना कर शिवजी वंदना कर ब्रह्मा वंदना कर गणेश वंदना कर यही भाव में अग्नि मई अंबु भगवान मरुदेश समस्त वंदना कर पूजा कर विधि पूर्वतन पूजा किंतु आठ रु आहरी उन्नत स्तर जो मैंने से मैंने भगवान पूजा करते समस्त पूजा कर ଏଭଳି ଭାବରେ ଭାଗବତ ଚତୁର୍ଥ ସ୍କନ୍ଧର 21 ଅଧ୍ୟାୟରେ ନାରଦ ମୁନି ଏ କଥା କହିଛନ୍ତି। ଯଥା ତରମୂଳ ବିଚେତନେନ ଦୃପ୍ୟଙ୍ଗିତ ସ୍କନ୍ଧବୁଜୋ ପତାକା ପ୍ରାଣ ପହରା ଚତେନ୍ଦ୍ରିୟାଣ ତଥୈବ ସର୍ବା ମହତ୍ୟୁତେଜ୍ୟା। ଯେଭଳି ଭାବରେ ବୃକ୍ଷର ମୂଳରେ ଜଳ ଦେଲେ ସମସ୍ତେ ଜଳ ପ୍ରାପ୍ତ ହେବେ। ସେହିଭଳି ଭାବରେ ଭଗବାନର ଅଚ୍ୟୁତ ଏଜ୍ଞା ଅଚ୍ୟୁତ କରି ଭଗବାନ ତାଙ୍କ ପୂଜା କଲେ ସମସ୍ତେ ପୂଜିତ ହୋଇଗଲେ। ଏବଂ ସେଥିରେ ଗୋଟେ ପ୍ରଶ୍ନ ଆସିବ ଯେ ଭଗବାନଙ୍କୁ ପୂଜା କରି ଦେବତାମାନଙ୍କୁ ପୂଜା କରି କିଛି ଅସୁବିଧା ନାହିଁ। ଯଦି ନାରାୟଣ ଟିକେ ଉଦାହରଣଟି ଦେଲେ ତରମୂଳ ନିଶ୍ଚିତ ନାହିଁ ନା, ବୃକ୍ଷର ମୂଳରେ ଜଳ ଦେବା, ବୃକ୍ଷର ମୂଳରେ ଜଳ ଦେଇକରି ଡାଳ ପତ୍ର ଫୁଲ ଫଳ ଇତ୍ୟାଦି ଜଳ ଦେଲେ କିଛି ଅସୁବିଧା ହେବ, ବୃକ୍ଷର କିଛି ଅସୁବିଧା ହେବନି। ତେଣୁକରି ନାରଦମୁନି ଆଉ ଗୋଟେ ଉଦାହରଣ ଦେଲେ କ'ଣ ନା, ଯଥା ପ୍ରାଣ ପହରାଜ୍ୟ, ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟଟା ମୁଖ ଦେଇକରି ପାକସ୍ଥଳୀକୁ ଯାଉଛି, ପାକସ୍ଥଳୀକୁ ଗଲେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଖାଦ୍ୟ ପ୍ରାପ୍ତ ହେବେ। କିନ୍ତୁ ଯଦି ଆମେ ଖାଦ୍ୟଟାକୁ ଆଖିରେ ଦେଇଦେବା ତାହେଲେ ଆଖିଟି ନଷ୍ଟ ହୋଇଯିବ, କାନ ଭିତରେ ପୁରେଇବା ତାହେଲେ କାନଟି ନଷ୍ଟ ହୋଇଯିବ। ସେଥିପାଇଁ ଏ ଉଦାହରଣ ଦିଆହେବ, ଯେଉଁମାନେ ଭଗବାନଙ୍କର ଆରାଧନା କରୁଛନ୍ତି ତାଙ୍କୁ ଆଉ ସେପରେଟ ଭାବରେ ଅନ୍ୟ ଭାବରେ ଦେବତାମାନଙ୍କୁ ପୂଜା କରିବାର ଆବଶ୍ୟକତା ନାହିଁ। ଦେବଶ୍ରୀ ଭୂତାପନା ପିତୃଣା ନାମୀଙ୍କର ନାୟକ ଗୁଣିଙ୍କ ରାଜା ସର୍ବାତ୍ମନାର ଶରଣ ଶରଣ ଗତୌ ମୁକୁନ୍ଦ ପରିବୃତ୍ତ କର୍ତ୍ତବ୍ୟ। ଆମର ଯେଉଁ କର୍ତ୍ତବ୍ୟ ରହିଛି, ଯେଉଁ ଭଗବାନ କହିଥିଲେ ଦେବତା ପୂଜା କରିବା କଥା, ଏ ଯେଉଁ କର୍ତ୍ତବ୍ୟ ଖାଲି ଦେବତା ପୂଜା ନୁହଁ, ସମସ୍ତଙ୍କର ଋଷିମାନଙ୍କର ପ୍ରତି ଆମର କର୍ତ୍ତବ୍ୟ ରହିଛି, ବିଭିନ୍ନ ଜୀବମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଆମର ବନ୍ଧୁବାନ୍ଧବମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ମନୁଷ୍ୟମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଏବଂ ପିତା ମାତାଙ୍କ ମଧ୍ୟ ଆମର କର୍ତ୍ତବ୍ୟ ରହିଛି, ଏ ସବୁ ପ୍ରକାର କର୍ତ୍ତବ୍ୟ ରହିଛି। ତେଣୁ ଏ କର୍ତ୍ତବ୍ୟ ସମ୍ପାଦନ ନକରି ଯଦି ଆମେ କାଲି ଆମକୁ କାର୍ଯ୍ୟ କରିବା ତାହେଲେ ସେଇଟା ଗୋଟେ ଅପରାଧ ହେବ। କିନ୍ତୁ ଯଦି ଆମେ ଭଗବାନଙ୍କର ଗତୌ ମୁକୁନ୍ଦ ମୁକୁନ୍ଦଙ୍କର ସେବାରେ ରହିଛେ ତାହେଲେ ପରିବୃତ୍ତ କର୍ତ୍ତବ୍ୟ, ସମସ୍ତ କର୍ତ୍ତବ୍ୟରୁ ସେମାନେ ମୁକ୍ତ ହୋଇଯାଇଛି। ତେଣୁ ଭଗବାନଙ୍କ ସେବାରେ ସମସ୍ତେ ରହିଛେ ବୃନ୍ଦାବନରେ, ତାଙ୍କୁ ଅନ୍ୟ ଦେବଦେବୀଙ୍କ ପୂଜା କରିବାର ଆବଶ୍ୟକତା ନାହିଁ। ତେଣୁ ଭଗବାନ ଏଇ ଇନ୍ଦ୍ରଙ୍କର ଯଜ୍ଞକୁ ବନ୍ଦ କରିଛନ୍ତି। ଏବଂ ଦ୍ୱିତୀୟ କାରଣ ଅନେକ କାରଣ ରହିଛି, ଆଉ ଗୋଟେ ମୁଖ୍ୟ କାରଣ ହେଉଛି ଯେ ଇନ୍ଦ୍ରଙ୍କର ଗର୍ବ ହୋଇଯାଇଛି। ସାଧାରଣତଃ ଯେଉଁମାନେ ପୂଜିତ ହୁଅନ୍ତି ତାଙ୍କର ଗର୍ବ ଆସିଲେ ମାନେ ପୂଜା ଜଣେ ପୂଜା କରାଯାଉଛି ମାନେ ସେ ତାଙ୍କର ଗର୍ବ ଆସିଛି, ମୋତେ ଏଇଭଳି ପୂଜା କରାଯାଉଛି, ମୋତେ ଏଇଭଳି ସମ୍ମାନ କରାଯାଉଛି, ସେ ଗର୍ବିତ ହୋଇଯାଇଛି, ସ୍ୱାଭାବିକ ଭାବ କଥା। ଏମିତିକି ଅର୍ଜୁନଙ୍କ ମଧ୍ୟ ଗର୍ବ ହୋଇଯାଇଛି, ରାଜାରାଣୀଙ୍କର ଗର୍ବ ହୋଇଯାଇଛି, ଅର୍ଜୁନ କଥା କ'ଣ କହିବ। ତେଣୁ ଭଗବାନ ବ୍ୟବସ୍ଥା କରନ୍ତି ନିଜ ଜନ ସ୍ୱୟଂ ଧ୍ୱଂସନ ସ୍ଥିତ, ଭଗବାନ ତାଙ୍କର ନିଜ ଜନମାନଙ୍କର ସମସ୍ତଙ୍କ ଗର୍ବ ଭଙ୍ଗ କରନ୍ତି, ବିଶେଷ ଭାବରେ ତାଙ୍କ ନିଜ ଜନମାନଙ୍କର ମଧ୍ୟ ଗର୍ବକୁ ଭଙ୍ଗ କରନ୍ତି। ତେଣୁ ଇନ୍ଦ୍ର ହେଉଛି ଭଗବାନଙ୍କ ଜଣେ ବିଭୂତି, ଭଗବତ ଗୀତା ପ୍ରଥମତା କହିଲେ ଇଏ ହେଉଛି ବାସବ ଦେବାନାନ ଅଶ୍ମି ବାସବ, ବାସବ କହିଲେ ଇନ୍ଦ୍ର, ଇନ୍ଦ୍ର ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି। 100 ପ୍ରତୁ କରିବେ, 100 ଯଜ୍ଞ କରିବେ ଯେଉଁମାନେ ସେମାନେ ଉପଯୁକ୍ତ ହେବେ ଏ ଇନ୍ଦ୍ର ପୋଷ୍ଟ କହିବା ପାଇଁ। ଏ ଗୋଟେ ଚାକିରି ଆମର ଯେମିତି ଭୌତିକ ଜଗତରେ ବା ଭାରତବର୍ଷରେ ସବୁଠୁ ବଡ଼ ଇଏ ହେଉଛି ସମ୍ମାନୀୟ ଚାକିରି ହେଉଛି IAS, କାରଣ IAS କହିବା ମାନେ ବହୁତ ବଡ଼, ତାଙ୍କର ବି ଗର୍ବ ହୋଇଯାଉଛି, IAS କହିଲେ ଗର୍ବ ହୋଇଯାଉଛି। ତେଣୁ ସେହିଭଳି ଭାବରେ ଭୌତିକ ଜଗତରେ ଯଦି କୁହାଯିବ, ଯଦିଓ ଇନ୍ଦ୍ର ସବୁଠାରୁ ବଡ଼ ପୋଷ୍ଟ ନୁହଁ, ସବୁଠାରୁ ବଡ଼ ପୋଷ୍ଟ ହେଉଛି ବ୍ରହ୍ମା, ସେ ପୋଷ୍ଟ ମଧ୍ୟ ଜଣେ ପ୍ରାପ୍ତ ହୋଇପାରିବ। 100 ଜନ୍ମ କରି ଯଦି ସ୍ୱଧର୍ମ ଆଚରଣ କରିବେ ତାହେଲେ ସେ ବ୍ରହ୍ମା ପଦ ପ୍ରାପ୍ତ ହେବେ। ସେହିଭଳି ଭାବରେ 100 ପ୍ରଥୁ ବା ଯଜ୍ଞ ଯଦି ଜଣେ ସ୍ୱପନ କରିବେ ସେ ଇନ୍ଦ୍ର ପଦ ପ୍ରାପ୍ତ ହେବେ। ଏହିଭଳି ଭାବରେ ଭୌତିକ ଜଗତରେ ବିଭିନ୍ନ ଯେଉଁ ଯୋଗ୍ୟତା ଅନୁସାରେ ସେ ସବୁ ପୋଷ୍ଟ ପାଉଛନ୍ତି। କିନ୍ତୁ ଏ ଯେଉଁ ଗର୍ବ ହୋଇଯାଉଛି, ଇନ୍ଦ୍ରଙ୍କର ମଧ୍ୟ ସେଭଳି ଭାବରେ ଗର୍ବ ହୋଇଯାଇଥିଲା, ଭଗବାନ ତାଙ୍କର ଭଗବତ ପ୍ରଦର୍ଶନ କରୁଛନ୍ତି। ତେଣୁ ଇନ୍ଦ୍ରଙ୍କର ଗର୍ବ, ଇନ୍ଦ୍ର ଜନ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଦୁର୍ନତି ଦିବ୍ୟ ଚରେଇ ସମସ୍ତଙ୍କ ଗର୍ବ ଥାଉ କି ନଥାଉ ତାଙ୍କୁ ସବୁ ନିଜ ଅଧୀନରେ କରିଛନ୍ତି, ଭଗବାନ ଦେଖାଉଛନ୍ତି। एकला ईश्वर कृष्ण आर्थ नृत्य कृष्ण हूँ एकमात्र ईश्वर आते रही तुम नृत्य अनेक कथा भी कहते अं कौन कह स्वयं बलराम महाशय भगवान प्रथम विस्तार अनंतदेव समग्र ब्रह्मांड धारण करिए दस भाव में भगवान को सेवा कर तेणु यही इंद्र जो जो गर्व आई से गर्व को ध्वंस नष्ट कर गर्व को ध्वंस कर पांचटी अध्याय तेईस आरंभ होना चबीश आरंभ होटा चबीश आरंभ है चबीश रु चबीश पचीस छबीस सतैश ये चारोटी अध्याय वर्णना कराए इंद्र तापर वरुण कथ आस अठाई अध्याय वरुण कथ आस भगवान समस्त को निज अधीन कर देखे केवल आम भगवान शरण जावा तेणु इंद्र जो गर्व हो जाए गर्व को ध्वस करने नष्ट गर्व को नष्ट द्वारा से भगवान भक्त होते जैसे आम गर्व हो जाने आम भगवान भक्त हो पार ना आम बड़ व्यक्ति भावे ये गर्व आम रो तेणु इंद्र जी भगवान को सेवा निजुक्त रही तेणु इंद्र बहुत भूल कले भगवान तुम क्षमा करते अनेक प्रकार देखा इंद्र बहुत दोष रही वेदर जिते भी विभिन्न देवता मैंने समस्त भेजे मैंने अधिका भूल कर इंद्र कि भगवान तक सब क्षमा प्रदान करंद्र भगवान जो विभूति जड़े मायाग्रस्त हवा स्वाभाविक जड़े जो मैंने विष्णु तत्व नुहति जीव तत्व से जिते उन्नत गले मायावित होते तेणु आ पूर्व श्लोक जो भगवान जो जानले मंद मंगला इत्यादि से कहले कि आम इंद्र जगह करूँ ये सब कमना कर पूर्व ये लौकिक भाव में करगला तेणु से जगह को बंद करने भगवान विभिन्न युक्ति प्रदान कर तेणु इंद्र गर्व को बंद करने भगवान एक प्रकृत में जो कर्म भाव जो रही जो थे निरीश्वर भाव जोटि ईश्वर ना ईश्वर आप भगवान महेन्द्र कि कर महेन्द्र कौन कर ये जो भाव कर्म करसार फल पाइब महेन्द्र कि कर महेन्द्र कौन कर भाव में महेन्द्र इंद्र गर्व इंद्र क्रोध जात करने भगवान कहते तेणु से कहते कर्मणा जैसे आम कर्म दुर्बल भाव कर्म करवा से अनुसार आम फल प्राप्त हवा कर्मणा ये जो भाव सत्यगुण कर्म कले उद्यम कर सत्यता से उन्नत लोग मध्यम कृष्ण रास्ता रजगुण कर्म अनुसार से स्तर में रही है तम गुण फल अनुसार तम गुण कर्म फल अनुसार से प्राप्त होते ये सब रही कर्म अनुसार जन्म ऐश्वर्य सुत श्री ये चारोटी कर्म अनुसार व्यवस्था कर प्राप्त होती किए कौ गुण जन्म हो किए के ऐश्वर्य प्राप्त होती किए के विद्या प्राप्त होती किए के सौंदर्य प्राप्त होती ये पूर्व कर्म फल अनुसार निर्धारण नहीं है कर्मणा देवदेवतेण जंतु देव प्रत्ये जो भाव में कर्म करवा देवता मैंने से भाव में आमको जन्म प्रदान करेंगे जन्म चार जिन प्रदान कर जन्म ऐश्वर्य सुख श्री बाकी सुख दुख जो प्राप्त होती कर्म फल अनुसार से प्राप्त होती भल कर्म अनुसार से सुख प्राप्त होती पाप कर्म अनुसार से दुख प्राप्त होती सुंदर वर्णना कर ये भक्ति जहाँ कर मानने ये सब को नष्ट करदेव ये जो विभिन्न कर्मफल रही से सब कर्मफल से नष्ट करदेव जो विशेष भाव जो दुख पाँच से दुख पाप कर्म फल अनुसार दुख प्राप्त होती भक्ति सुंदर वर्णना कर पाप कर्म अनुसार से दुख प्राप्त होती तेणु जहाँ भक्ति आचरण करें से सब दुखर से मुक्त होती आम से विषय बेस आलोचना करवानी कहीं अन्य कथा रही खाली संक्षेप देवा सूचना देवा जे ये कह जाए कि क्लेशाग्नि क्लेश विभिन्न प्रकार दुख आम कहीं पाते ना ये विभिन्न प्रकार पापकर्म फल अनुसार प्राप्त होते तेणु एक वसुदेव एक नंद महाराज नारदमुनि आगत एकादशकंद द्वितीय अध्याय जो थे द्वारका को नारदमुनि आसुदेव तथा प्रार्थना कर प्रभु भजंती जे नथा देवान
देवा अपनी तथेव चेतान चेतान कर्मेण छाया से शिव साधव दिनवत्सरा। प्रभु जो मैंने देवता मानकर पूजा करती ये जो भाई पूजा करती से भावे फल प्राप्त हे देवान जो मैंने देवता मान पूजा करेंगे भजंती जी यथा देवान जो भाव देवता मान भजन करेंगे पूजा करेंगे देवा भी तथे चेता देवता मानते से भाव पुरस्कार करेंगे कि छाई कारण सजीवा से पूजा आम करने द्वारा जो देवे पूजार फल देवे बर प्रदान करेंगे छाय भाई छायार भी स्वतंत्र अस्तित्व न था आलोकर स्थिति अनुसार ये वस्तुर स्थिति आलोक वस्तुर स्थिति अनुसार छाय निर्धारित हुए स्वतंत्र किसी न था छायर किसी स्वतंत्र न था कि साधव दिन छा साधव से सब विचार करेंगे ना ये मतलब पूजा कला कि नकला मत अपमान कला जड़भर जड़भर राजा रघुवर कितने प्रकार तक अपमान करसन निजर पाली की गुहाई सी कि तथापि जड़भर उपदेश प्रदान कर बहुत उन्नत स्तर को उन्नति करसन गुणात से जो स्तर अच्छा जड़भर जो स्तर मिले से ही मुक्त स्तर को उन्नत कर से हिसाब करें ना से मतलब ये कर अपमान करेणु जी जो भाव कर्म करेंगे से अनुसार फल पाइबे ये विभिन्न प्रकार षड़ दर्शन कहते हैं जमीन कर कर्म भाग रही कर्म मीमांसा आम सब आलोचना करवा किसी समय आम अल्प समय रही तेणु ये विभिन्न प्रकार शास्त्र रही विभिन्न प्रकार कथ रही जो मैंने निरीश्वरवादी जो मैंने ईश्वर को ग्रहण करते ना आम जो अनुसार कर्म करवा से अनुसार फल प्राप्त होगा फिर ईश्वर कौन करेंगे भगवान चिंता करते कर्मणा जहाँ जंतु कर्मण पड़ते से जी वर्ष बचा क्या जी वर्ष बचे अधिका बढ़े पारे ना देवता मैंने खट्रांग महाराज को बढ़े पारे बयस भागवत में से खट्रांग महाराज को उदाहरण दिया जाए खट्रांग महाराज देवता मान सहित मिशी असुर मान युद्ध करके असुर मान परास्त करते कि देवता मैंने मोह जो आयुष अच्छी गोटे मुहूर्त ही बढ़े पारे ना जो गोटे मुहूर्त आयुष था से मुहूर्त आयुष से भगवान प्राप्त हो गले सी बढ़े पारे ना तेणु कर्मणी पढ़ीजे से कर्मफल अनुसार से जी आयुष निर्धारित होती से अनुसार से जीवन धारण करेंगे एवं सुखम दुखम भयम क्षेम जहाँ आम प्राप्त होते कर्म अनुसार प्राप्त होते तेणु सुखम दुखम भयम क्षेम कर्मण अभिपद्यते कर्म अनुसार से प्राप्त हे कि जदि ये सब अस्थि तेज ईश्वर कस्ती जदि कह महाराज को नंद महाराज कौन ना नंद महाराज को चिंता होती ईश्वर ना ईश्वर अच्छा ना ईश्वर थी ईश्वर प्राप्त होना ना क्या कह नंद महाराज कौन पुओटा छोट पिला जाने कि नंद महाराज भाग को जान भगवान एक कथा कह अस्थि आप चिंता कर ईश्वर ठीक अच्छे अस्थि के ईश्वर करती जदि किए ईश्वर अच्छा तेल कौन अच्छे असुविधा कौन अच्छे फल रूप कर्म ना आम जो भाई फल करवा जो कर्म करवा से अनुसार फल देना आम जदि कर्तारण भदेश से आम जो भाई कार्य करवा से अनुसार फल दे कर्तारण भदेश नही आपत्ति प्रभु ईश्वर आम जब किसी कर्म न करवा से कौन कर्म फल प्रदान कर नही आपत्ति प्रभु प्रभु ईश्वर आपत्ति कर्म न करवा से फल प्रदान कर तेणु ये भाव में जो शास्त्र में विभिन्न प्रकार कथा रही ये सब विभिन्न प्रकार बाध विभिन्न प्रकार विकंडा वृत्ति यही रही दश मध्य भगवदगीता वर्णन कर कथा तेणु आमर ये विभिन्न प्रकार ज्ञान रही कर्मीमांसा गोटे रही ज्ञान एक प्रकार अनेक प्रकार ज्ञान रही भगवदगीता दश मध्याय बत्तीस श्लोक भगवान कहते अध्यात्म विद्या विज्ञान जिते विद्या रही सब विद्या भेजे श्रेष्ठ विद्या होती अध्यात्म विद्या ବଳଦେବ ବିଦ୍ୟାଶ୍ରମ ତାଙ୍କ ଭାଷାରେ କହିଛନ୍ତି, ଅଙ୍ଗାଣି ବେଦ ଚତ୍ୱାରୋ ମୀମାଂସୋ ନ୍ୟାୟ ବିସ୍ତର ଧର୍ମଶାସ୍ତ୍ର ପୁରାଣ ଚ ବିଦ୍ୟା ହେତୁ ଚତୁର୍ଦ୍ଦଶ, ଚଉଦ ପ୍ରକାର ବିଦ୍ୟା ରହିଛି, ତା ଭିତରେ ମଧ୍ୟ ବହୁତ ପୁରାଣ ମଧ୍ୟ ରହିଛି, ଗୋଟିଏ ପ୍ରକାର ବିଦ୍ୟାରେ ପୁଣି ଅନେକ ପ୍ରକାର ବିଦ୍ୟା ରହିଛି। ତେଣୁ ଏ ଯେଉଁ ଅଙ୍ଗାଣି ବେଦରେ ଛଅଟି ଅଙ୍ଗ ରହିଛି, କ'ଣ କ'ଣ ନା ଶିକ୍ଷା କଳ୍ପ ବ୍ୟାକରଣ ଜ୍ୟୋତିଷ ନିରୁକ୍ତ ଓ ଛନ୍ଦ। ଏ ଛନ୍ଦ ମଧ୍ୟ ସାତ ପ୍ରକାର ଛନ୍ଦ ରହିଛି, ସାତ ପ୍ରକାର ଛନ୍ଦ ରହିଛି। କ'ଣ କ'ଣ ନା ଇଏ ହେଉଛି ସୂର୍ଯ୍ୟଦେବଙ୍କର ଯେଉଁ ଏମାନେ ସବୁ ଘୋଡ଼ା ଛନ୍ଦ, ଏମାନେ ଗାୟତ୍ରୀ ହେଉଛି ମୁଖ୍ୟ ଛନ୍ଦ, ଗାୟତ୍ରୀ ବୃହତୀ ଉଷ୍ମିକ ଜଗତୀ ତ୍ରିଷ୍ଟୁପ ଅନୁଷ୍ଟପ ଓ ପଙ୍କ୍ତି, ଏ ସାତଟି ଛନ୍ଦ। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ବିଦ୍ୟା ଏହିସବୁ ହେଉଛି ଅଙ୍ଗ ବେଦରେ, ଅଙ୍ଗ ଛଡ଼ା ଅଙ୍ଗ ବୋଲି କୁହାଯାଉଛି, ବେଦରେ ଛଅଟି ଅଙ୍ଗ ରହିଛି। ତା ଛଡ଼ା ମୀମାଂସ ନୁହଁ, ବେଦ ଗଲା ତତ୍ୱାର ଗଲା, ବେଦ ତତ୍ୱାର ଚାରି ବେଦ, ଋଗ୍ବେଦ ଯଜୁର୍ବେଦ ସାମବେଦ ଅଥର୍ବେଦ, ଚାରି ଚାରି ବେଦ ରହିଲା। ଏବଂ ମୀମାଂସ ବିଭିନ୍ନ ପ୍ରକାର ମୀମାଂସ ରହିଛି, ତା ଦେହରୁ ମୀମାଂସାକୁ ଦୁଇ ଭାଗରେ ବିଭକ୍ତ କରାଯାଉଛି, ଗୋଟେ ହେଉଛି ଉତ୍ତର ମୀମାଂସା ଆଉ ଗୋଟେ ପୂର୍ବ ମୀମାଂସା। ତେଣୁ ପୂର୍ବ ମୀମାଂସା ଯେଉଁଟା ଏଇଟା ହେଉଛି ଜୈମିନୀ କରୁଛନ୍ତି, ଜୈମିନୀ ରଚନା କରୁଛନ୍ତି, ବ୍ୟାସରେ ଏମାନେ ସବୁ ଦେଇଥିଲେ ବେଦକୁ ବିସ୍ତାର କରିବା ପାଇଁ, ପୈଳ ସାମବେଦକୁ ପୈଳକୁ ଦେଇଥିଲେ, ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସାମବେଦକୁ ପୈଳକୁ ଦେଇଥିଲେ, ଜୈମିନୀ ବୈଶମ୍ପାୟନ ଏମାନେ ସବୁ ଏ ବେଦକୁ ବିସ୍ତାର କରିବା ପାଇଁ ତାଙ୍କୁ ପ୍ରଦାନ କରିଥିଲେ, ଏମାନେ ସବୁ ଶିଷ୍ୟ କାହାର ବ୍ୟାସଦେବଙ୍କର ଶିଷ୍ୟ, ଏମାନେ ସବୁ ବେଦକୁ ରଚନା କରି ମଧ୍ୟ ସେମାନେ ବୁଝିପାରୁନାହାନ୍ତି, ଯିଏକି ସ୍ୱୟଂ ବ୍ୟାସଦେବ ନିଜେ ମଧ୍ୟ ଜାଣିଛନ୍ତି କି ନାହିଁ ଯେ କଥା କହୁଛନ୍ତି ଶିବଜୀ, ଅହମ୍ ବେଦୀ ସୁଖ ବେଦୀ ଭାଗବତଙ୍କୁ ଶିବଜୀ କହୁଛନ୍ତି, ମୁଁ ଜାଣିଛି ଆଉ ସୁଖ ଜାଣିଛି, କିନ୍ତୁ ବ୍ୟାସ ବେଦି ନ ବେଦିବା ମୁଁ କହିପାରିବି ନାହିଁ, ବ୍ୟାସ ଜାଣିଛନ୍ତି ନାହିଁ ଜାଣିପାରିପାରିବି ନାହିଁ। ଯିଏକି ଏଇ ଭକ୍ତି ଯୋଗରେ ଧ୍ୟାନରେ ଭାଗବତ ସମାଧିରେ ଆବିର୍ଭାବ ହେଇଛନ୍ତି, ମୁଁ ତଥାପି ଏ କଥା କହିବି ଶିବଜୀ କହିବାର ଉଦ୍ଦେଶ୍ୟ ହେଉଛି ଭକ୍ତିଆ ଭାଗବତ ବାୟ ନ ବେଦି ନ ନ ସେ କ'ଣ ପିତା ବା ଏଥିରେ ସେମାନେ ଜାଣିପାରିବେ ନାହିଁ, ଭକ୍ତି ମାଧ୍ୟମରେ ସେ ଜାଣିପାରିବେ। ତେଣୁ ଏ ଯେଉଁ ଋଗ୍ବେଦ ଏଇଟାକୁ ଦିଆଗଲା କାହାକୁ, ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ କୋଡ଼ିଏ ଶ୍ଳୋକରେ ଏଇଟା କୁହାଯାଇଛି, ପୈଳକୁ ଦିଆଯାଇଛି, ତାପରେ ଯଜୁର୍ବେଦ ବୈଶମ୍ପାୟନ ସାମବେଦ ଜୈମିନୀ, ଏଇଭଳି ଭାବରେ ଇତିହାସ ପୁରାଣ ଇଏ ହେଉଛି ପଞ୍ଚ, ଏଇଟା ହେଉଛି ମୋର ପିତା ରମଣଗୋତ୍ତର ମୋର ପିତାଙ୍କୁ ଦିଆଯାଇଥିଲା, ଏଇସବୁ ସମସ୍ତଙ୍କୁ ତାଙ୍କର ଏମାନେ ସବୁ ବ୍ୟାସଦେବଙ୍କର ଶିଷ୍ୟ, କିନ୍ତୁ ଏମାନେ ଭାଗବତଙ୍କୁ ପାଠ ମାନେ ବୁଝିପାରିବେ ନାହିଁ, ସେଥିପାଇଁ ତାଙ୍କୁ ଭାଗବତ ପ୍ରଦାନ କରାଯାଇନଥିଲା, ଭାଗବତ ଶ୍ଳୋକ ପ୍ରଦାନ କରାଯାଇଛି, ସୁଖଦେବଙ୍କୁ ପ୍ରଦାନ କରାଯାଇଛି। ତେଣୁ ଏଇ ଯେଉଁ ବେଦ ତତ୍ତ୍ୱ ରହିଛି ଏ ମୀମାଂସାରେ ମଧ୍ୟ ଉତ୍ତର ପୂର୍ବ ମୀମାଂସା ହେଉଛି ଜୈମିନୀ କରିଛନ୍ତି, ଉତ୍ତର ମୀମାଂସା ବେଦବ୍ୟାସ ରଚିତ ବେଦାନ୍ତ, ଏ ବେଦାନ୍ତରେ ଚାରୋଟି ପାଦ ରହିଛି, ପ୍ରତିପାଦରେ ଚାରୋଟି ଅଧ୍ୟାୟ ରହିଛି, ଏହିଭଳି ଭାବରେ ବିଭିନ୍ନ ପ୍ରକାର ଜ୍ଞାନ ସବୁ ରହିଛି, ଏବଂ ନ୍ୟାୟଶାସ୍ତ୍ର ଗୋଟେ ରହିଛି, ଏବଂ ଧର୍ମଶାସ୍ତ୍ର ମହାରାଜ କହିଛନ୍ତି କୋଡ଼ିଏ ପ୍ରକାର ଧର୍ମଶାସ୍ତ୍ର ରହିଛନ୍ତି, ଏବଂ ପୁରାଣ ଅଧ୍ୟାୟ ମାନେ କ'ଣ ପୁରାଣ ଏବଂ ଉପପୁରାଣ ଦେଇକି ଅନେକ ପ୍ରକାର ଉପପୁରାଣ ରହିଛନ୍ତି। ଏହିଭଳି ଭାବେ ବିଦ୍ୟା ହେତୁ ଚତୁର୍ଦ୍ଦଶ ଚଉଦ ପ୍ରକାର ବିଦ୍ୟା ରହିଛି, କିନ୍ତୁ ଆ ଭିତରେ କେଉଁଟା ଶ୍ରେଷ୍ଠ ଭଗବଦ୍ଗୀତା ଭଗବାନ କହିଛନ୍ତି, ଅଧ୍ୟାତ୍ମ ବିଦ୍ୟା ବିଜ୍ଞାନ, ଭଗବାନଙ୍କ ଜ୍ଞାନ ହେଉଛି ଶ୍ରେଷ୍ଠ ଜ୍ଞାନ, ଅଧ୍ୟାତ୍ମ ବିଦ୍ୟା ବିଜ୍ଞାନ। ତେଣୁ ଏହିଭଳି ଭାବରେ ଅନେକ ଯେଉଁ ରହିଛନ୍ତି ବେଦ କରିଛନ୍ତି, ବେଦକୁ ରଚନା କରିଛନ୍ତି ବା କ'ଣ ତାକୁ ପ୍ରଣୟନ କରିଛନ୍ତି ମଧ୍ୟ, ବା ବେଦକୁ କେହି ଲେଖିନାହାନ୍ତି, ବେଦ ମୂଳରୁ ରହିଛି, କେବଳ ସେମାନେ ତାକୁ ଲିପିବଦ୍ଧ କରିଛନ୍ତି, ସେଥିପାଇଁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି, କିନ୍ତୁ ଏ ବେଦର ପ୍ରକୃତ ଉଦ୍ଦେଶ୍ୟକୁ କେହି ବୁଝିପାରନ୍ତି ନାହିଁ। ଚତୁର୍ଥ ତୃତୀୟ ଅଧ୍ୟାୟରେ ଏକଥା ଯମରାଜ ସ୍ୱୟଂ କହିଛନ୍ତି, କାରଣ ଏଇ ଯେଉଁ ନ୍ୟାୟ ଅନ୍ୟାୟ ଯେତେବେଳେ ବିଚାର ହେଉଛି ସେତେବେଳେ ଯମରାଜ ଓ ଦୂତମାନେ ବୁଝିପାରୁନାହାନ୍ତି, ସେତେବେଳେ ବିଷ୍ଣୁଦୂତ ମାନେ ଏ ନ୍ୟାୟ ଅନ୍ୟାୟ ଏସବୁ ବିଷୟରେ ଯେତେବେଳେ କହୁଛନ୍ତି ସେ କହୁଛନ୍ତି ଯମରାଜ ଦୂତମାନେ କହୁଛନ୍ତି ଇଏ ଯେଉଁ ପାପି ପାପିଷ୍ଠ ବ୍ୟକ୍ତି ରହିଛି ଅନେକ ପ୍ରକାର ପାପ କାର୍ଯ୍ୟ କରିଛି, ବହୁତ ବଡ଼ ତା'ର ଲିଷ୍ଟ ହେଇଛି, ଚିତ୍ରଗୁପ୍ତ ତା'ର ପାଞ୍ଜି କରିଛନ୍ତି ବହୁତ ବଡ଼ ପାଞ୍ଜି, ତେଣୁ ଇଏ କେମିତି ମୁକ୍ତ ହେଇଗଲା ପାପ ପ୍ରାୟ କେତେବେଳେ କଲା, ଆମେ ତ ଲିଷ୍ଟ ଆଣିକି ଆସିଛୁ ଏତିକି ପାପ କରିଛି ଏସବୁ ନଟକୁ ଯିବ, ଏସବୁ ହିସାବ କରିଦେଇଛନ୍ତି ଏଇସବୁ ନଟକୁ ଯିବ, ତେଣୁ ପାସ ପକେଇ ଦେଇଥିଲେ ନେବା ପାଇଁ ନେବା ପାଇଁ ଯାଉଛନ୍ତି ସେହି ସମୟରେ ଅଜାମିଳ ଭଗବାନଙ୍କ ନାମ ଉଚ୍ଚାରଣ କରିଦେଇ ନାରାୟଣ ଆୟ ଏ ଯମରାଜ ଦୂତମାନେ ଦେଖି ତିନି ଜଣ ଯମରାଜ ଦୂତ ବହୁତ ଭୟଙ୍କର ତାଙ୍କର ରୂପ ରହିଛି, ଦେଖିକି ସେମାନେ ଭୟ କରିକି ନିଜ ପୁତ୍ରକୁ ରକ୍ଷା କରି ଡାକିଛନ୍ତି ନାରାୟଣ ଆୟ ନାରାୟଣ ଆସ, ଏଠି କହିଦେଇଛନ୍ତି କି ଭଗବାନଙ୍କ ନାମ ଉଚ୍ଚାରଣ ହୋଇଗଲା ଆଗରେ ସବୁ ପାପ ମୁକ୍ତ ହୋଇଗଲେ, ଏଇଟା ବି ବୁଝିପାରିଲେ ନାହିଁ, ଯେତେ ବିଷ୍ଣୁଦତ୍ତ ଯେତେ ବୁଝେଇଲେ ମଧ୍ୟ ସେ ବୁଝିପାରିବେ ନାହିଁ, ତେଣୁ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏହିସବୁ ବିଷୟରେ ପୁଣି ଯମରାଜ ଗୋଟି ପଚାରିଛନ୍ତି ପ୍ରଭୁ ଏଇଟା କିଭଳି ଭାବରେ ଅଜାମିଳ ଏତେ ପ୍ରକାର ପାପ କାର୍ଯ୍ୟ କରିଥିଲା, ତାହେଲେ କେମିତି ଏଭଳି ଏତେ ସହଜରେ ଏତେ ସୂକ୍ଷ୍ମ ଭାବରେ ପୁଅକୁ ଲକ୍ଷ୍ୟ କରି ନାରାୟଣ ନାମ ହୋଇଗଲା, ଏତେ ସହଜରେ ଭଗବାନଙ୍କର ମାନେ ନାମ ନେଲେ, ପୁଣି ସିଧାସଳଖ ନୁହଁ ପୁଅକୁ ଲକ୍ଷ୍ୟ କରି ନାମ ନେଇଛି, ଶ୍ରଦ୍ଧାର ସହିତ ନେଇ ନାହିଁ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହି ନେଇଛି ଏବଂ ମୃତ୍ୟୁ ସମୟରେ ନେଇଛି, ତାହେଲେ ଏତେ ସହଜରେ ଜଣେ ପ୍ରାୟଶିତ କରିଦେବ, ତାହେଲେ ବେଦରେ ଏତେ କଥା କାହିଁକି କହିଲି, ପ୍ରାୟଶିତ ବହୁତ ପ୍ରକାର ପ୍ରାୟଶିତ ରହିଛି, ତେଣୁ ଯମରାଜ କହିଲେ ପ୍ରାୟଣ ବେଦ ତଦିଦାନ ନ ମହାଜନ ହେଉ, ବେଦ ଏମାନେ ସବୁ ମହାଜନ କହିଲେ ଏଠି ଜମିନୀ ଋଷି କଥା କୁହାଯାଉଛି, ଜମିନିଆତି ଋଷିମାନେ ଯେଉଁମାନେ ବେଦ ପ୍ରଣୟନ କରିଛନ୍ତି ସେମାନେ ମଧ୍ୟ ଜାଣନ୍ତି ନାହିଁ ବେଦର ପ୍ରକୃତି ତାତ୍ପର୍ଯ୍ୟ, ଅନ୍ୟମାନଙ୍କ କଥା କ'ଣ କହିବା, ପ୍ରାୟଣ ବେଦ ତଦିଦମ୍ ନ ମହାଜନୟ ଦେବ୍ୟା ବିମୋହିତ ମତି ଗତିମାୟାଳମ, ଏମାନେ ଏ ମାୟା ଏବଂ ତ୍ରିଗୁଣମୟୀ ମାୟାର ଦ୍ୱାରା ସେମାନେ ତାଙ୍କ ମତି ଠିକ୍ ନାହିଁ ହେଇ ନାହିଁ ଆକୃଷ୍ଟ ହେଇଯାଇଛି, ମାନେ ସେମାନେ ମଧ୍ୟ ଯେ ଅନ୍ତିମ ତତ୍ତ୍ୱକୁ ସେମାନେ ବୁଝିପାରନ୍ତି ନାହିଁ, ବିମୋହିତ ହେଇଯାନ୍ତି, ଗତିମା ତ୍ରୟା ଜଡ଼ିକୃତ ମତି ମହିପୁସ୍ତିତାୟା, ଏଇ ଯେଉଁ ତିନୋଟି ବେଦ ରହିଛି ରୁଗ୍ ବେଦ ସାନ ବେଦ ଜଗନ୍ ବେଦ ଏଥିରେ ଯେଉଁ କର୍ମକାଣ୍ଡ ଧାରା କଥା ରହିଛି ଜମିନ ଋଷି ପୁଣି ସବୁ ରଚନା କରିଛନ୍ତି, ତେଣୁ ଏସବୁରେ ଯେଉଁ ରହିଛି ତ୍ରୟା ଜଡ଼ିକୃତ ମତି ମଧୁପୁସ୍ତିତାୟା କେତେ ସୁନ୍ଦର ସୁନ୍ଦର କଥା ରହିଛି, ବେଦ ପ୍ରମାଣକୁ ଅସ୍ୱୀକାର କରାଯାଇପାରିବ ନାହିଁ, ବେଦରେ ରହିଛି ଉନ୍ନତ ଲୋକର ବ୍ୟବସ୍ଥା କରାଯାଇଛି ତାକୁ ଅସ୍ୱୀକାର କରିପାରିବେ, ଯେଉଁମାନେ ବେଦବାଦୀ ଯେଉଁମାନେ ବେଦକୁ ଗ୍ରହଣ କରୁଛନ୍ତି ସେମାନେ ଏଇଟାକୁ ଗ୍ରହଣ କରିବେ, ଏଇଟାକୁ ପ୍ରତ୍ୟେକ ମାନେ ଭୁଲ ବୋଲି କହିପାରିବେ ନାହିଁ, ବେଦ ପ୍ରମାଣ ବହୁତ ନିର୍ଭୁଲ ପ୍ରମାଣ, ବଦ୍ଧଜୀବର ଯେଉଁ ଦୋଷ ରହିଛି ସେ ଦୋଷ ନଥାଏ ବେଦରେ, ବଦ୍ଧଜୀବର ଚାରୋଟି ଦୋଷ ରହିଛି ଭ୍ରମ ପ୍ରମାଦ ବିପ୍ରଳିପ୍ସା ଏବଂ କରୋନା ପାଠ, ସେ ବଦ୍ଧଜୀବରେ ଚାରୋଟି ଦୋଷ ଭୁଲ କରିବ, ସେ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବ, ସେ ଛପିବା ମନୋବୃତ୍ତି ତା'ର ରହିଛି ଏବଂ ତା'ର ଇନ୍ଦ୍ରିୟମାନେ ଦୋଷଯୁକ୍ତ, କିନ୍ତୁ ବେଦ ପ୍ରମାଣରେ ଶାସ୍ତ୍ର ପ୍ରମାଣରେ ସେସବୁ ଭୁଲ ନଥାଏ ତ୍ରୁଟି ନଥାଏ, ତେଣୁ ଯେଉଁମାନେ ଆସ୍ତିକ ବ୍ୟକ୍ତି ସେମାନେ ବେଦକୁ ଗ୍ରହଣ କରନ୍ତି, ବେଦ ପ୍ରମାଣକୁ ଗ୍ରହଣ କରନ୍ତି, ଯେଉଁମାନେ ଆସ୍ତିକ କଥା ଛାଡ଼ନ୍ତି ସେମାନେ ଗ୍ରହଣ କରିବେ ନାହିଁ, ଯେଉଁମାନେ ଆସ୍ତିକ ସେମାନେ ଗ୍ରହଣ କରିବେ, କିନ୍ତୁ ତଥାପି ବେଦରେ ଏସବୁ ଯେଉଁ ଉନ୍ନତ କଥା କୁହାଯାଇଛି ମଧୁପୁସ୍ତିତାୟା ଯେଉଁ ଉନ୍ନତ ଲୋକରେ ଏଇଭଳି ଭାବରେ ଯୁବକ ଇତ୍ୟାଦି ସବୁ ରହିଛି, ଏଥିରେ ବୈଜ୍ଞାନିକ ମହତି କର୍ମଣି ଯୋଗ୍ୟମାନ, ବୈଜ୍ଞାନିକ ଯେଉଁ ଏସବୁ ବିଭିନ୍ନ ପ୍ରକାର ବୈଜ୍ଞାନିକ ବ୍ୟବସ୍ଥା ସବୁ କରାଯାଇଛି ମହତି କର୍ମାଣି ଯୋଗ୍ୟମାନ, ତେଣୁ ସେମାନେ କହନ୍ତି ଏଇଟା ହିଁ ପ୍ରକୃତ ଉପାୟ ଉନ୍ନତ ଲୋକ ଯିବା ପାଇଁ ବା ବେଦର ପ୍ରକୃତ ନିର୍ଦ୍ଦେଶ ହେଉଛି ଏଇଭଳି ଭାବରେ ଆମେ ଯତ୍ନ କାର୍ଯ୍ୟ କରିବା, ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଆମର ଯେତେବେଳେ ମନ୍ଦିର ବୃନ୍ଦାବନ ବିଶେଷ ଭାବରେ ବୃନ୍ଦାବନ ମନ୍ଦିର ଉଦ୍ଘାଟନ ହେଉଥିଲା ସେତେବେଳେ ଏସବୁ ଯଜ୍ଞ କାର୍ଯ୍ୟ କରାଯାଇଥିଲା, କାହିଁକି ନା ସାଧାରଣ ଲୋକ ବୁଝିବେ ନାହିଁ ସେମାନେ କହିବେ ମହାପୁରୁଷଙ୍କ ପାଖରେ କ'ଣ ହେଇଗଲା କି ଯଜ୍ଞ କରାଯାଉ ନାହିଁ ଯେବେ ଗୀତା ହେଉଛି ଦିଆହେଉ ନାହିଁ ସେ କ'ଣ କି ପ୍ରତିଷ୍ଠା ଘର ପ୍ରତିଷ୍ଠା ଯେଉଁମାନେ କରନ୍ତି ସେମାନେ ମଧ୍ୟ ସେଇଭଳି ଭାବରେ ମହାମୁଖ ଉଦ୍ଧାରଣ କଲେ ଯେ ପ୍ରତିଷ୍ଠା ହେଇଯିବ ନା ସେମାନେ ବୁଝିପାରିବେ ନାହିଁ, ତେଣୁ ବେଦର ପ୍ରକୃତ ଶ୍ରେଷ୍ଠ ଧର୍ମ ହେଉଛି ବେଦରେ ଯେଉଁଟାକି ମହାଜନମାନଙ୍କୁ ବୁଝିପାରୁନା, ମହାଜନ କହିଲେ ଦ୍ୱାଦଶ ମହାଜନ ନୁହଁନ୍ତି, ଏଇ ଯେଉଁ ଜୈନ ବୈଶ୍ୟପାୟନ ମାନେ ରଚନା କରିଛନ୍ତି ତାଙ୍କ କଥା କହିବେ, ତେଣୁ ସେମାନେ ଯଦି ବୁଝିପାରୁନାହାନ୍ତି ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁକରି ଯମରାଜ କହିଲେ ଯେ ଲୋକମାନେ ଜ୍ଞାନୀ ରଖ ହେଉଛି ଶ୍ରେଷ୍ଠ ଧର୍ମ, ଆଜି ମୁଁ କହୁଛି ଆଗକୁ କହିନଥିଲି, ଯେମିତି ଉନ୍ନତ ଜ୍ଞାନ ତୁମେ ଦେଇନଥିଲି, ତୁମେ ଉପଯୁକ୍ତ ନଥିଲ, ଆଜି ତୁମେ ଏ ପ୍ରଶ୍ନ ପଚାରିଲେ ତୁମେ ଉପଯୁକ୍ତ ହେଲ, ତେଣୁକରି ମୁଁ ତୁମକୁ ଏ ଜ୍ଞାନଟି ଦେଉଛି। କ'ଣ ପ୍ରଭୁ କ'ଣ ଶ୍ରେଷ୍ଠ ଧର୍ମ? ଏଇଟାବାନ ଏବଂ ପୁଂସାନ ଧର୍ମ ପରାସ୍ମୃତ ଭକ୍ତି ଯୋଗ ଭଗବତୀ ତା ନାମ ପ୍ରଣାଳୀ। ଇଏ ହେଉଛି ଶ୍ରେଷ୍ଠ ଧର୍ମ। ଭଗବାନଙ୍କୁ ଯଦି ଆମେ ଭକ୍ତି କରିବା, ଏ ଭକ୍ତିର ନଅଟି ରହିଛି ଉପାୟ ଅଛି, ନଅଟି ଅଙ୍ଗ ରହିଛି, ନାମ ଗ୍ରହଣ ଆଦି ଭଗବାନଙ୍କ ନାମ, ଇଏ ହେଉଛି ଶ୍ରେଷ୍ଠ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଯେଉଁମାନେ ଏତେ ଉନ୍ନତ ସ୍ତରରେ କ'ଣ ଜାଣିପାରୁନାହାନ୍ତି ଆମ କଥା କ'ଣ କହିବେ? ଯାହା ହେଉ ଏଭଳି ଭାବରେ ଭଗବାନ ବିଭିନ୍ନ ଦୃଷ୍ଟି ପ୍ରଦାନ କରି ବାଦ ପ୍ରବଦତା ମହମ ବିଭିନ୍ନ ପ୍ରକାର ଯେଉଁ ବାଦ ରହିଛି କ'ଣ ଦଶମ ସ୍କନ୍ଧ 35 ଅଧ୍ୟାୟରେ ସେଟା କୁହାଯାଇଛି, ଯେଉଁ ବିଭିନ୍ନ ପ୍ରକାର ବାଦ ରହିଛି ଯେଭଳି ଭାବରେ କ'ଣ ନା କ'ଣ ବାଦ ରହିଛି ସେଟା କେତେରେ ବାଦ ପ୍ରବୋଚାନ ଯେଉଁଟା କୁହାଯାଇଛି, ଏ ବିଭିନ୍ନ ପ୍ରକାର ଯେଉଁ ରହିଛି କ'ଣ ବିତଣ୍ଡା ବୃତ୍ତି ଗୋଟିଏ ରହିଛି, ବାଦ ରହିଛି, ଆଉ କ'ଣ କ'ଣ ରହିଛି, ଏଇଟା ବାଦ ପ୍ରବୋଚାମ ଯେଉଁ ଶ୍ଲୋକଟି ଅଛି ସେଇ ଶ୍ଲୋକରେ ହଁ ପ୍ରତି ଶ୍ଲୋକ ତ କୁହାଯାଇଛି ଆଉ ଏଇ ଶ୍ଲୋକରେ ଆଉ ବାଦରେ କ'ଣ ରହିଛି ନା ସ୍ୱପକ୍ଷ ସ୍ଥାପନ ପରପକ୍ଷ ଦୂଷଣ ଆଦି ଜଳ୍ପ ବିତଣ୍ଡା ଏମାନଙ୍କ ଭିତରେ ଶ୍ରେଷ୍ଠ ହେଉଛି ବାଦ। ବାଦ କହିଲେ ତତ୍ତ୍ୱକୁ ନିର୍ଣ୍ଣୟ କରାଯିବ, ତତ୍ତ୍ୱଟା କ'ଣ ଏଇ ତତ୍ତ୍ୱକୁ ଯେଉଁମାନେ ନିର୍ଣ୍ଣୟ କରେ ସେଇଟା ହେଉଛି ବାଦ। ବାଦ ପ୍ରବୋଧତା ମହମ ବିଭିନ୍ନ ପ୍ରକାର ଯୁକ୍ତି ରହିଛି, ଛଡ଼ାଙ୍ଗ ଦର୍ଶନ ରହିଛି, ବିଭିନ୍ନ ପ୍ରକାର ନ୍ୟାୟ ଇତ୍ୟାଦି ସବୁ ରହିଛି, କିନ୍ତୁ ଆଗରେ ଶ୍ରେଷ୍ଠ ହେଉଛି ତତ୍ତ୍ୱ। ବାଦ ପ୍ରବୋଧତା ମହମ ପ୍ରବୋଧତା ବା ବିଭିନ୍ନ ପ୍ରକାର ବାଦୀମାନେ ଅଛନ୍ତି ତାଙ୍କ ଭିତରେ ହେଉଛି ବାଦ। ବାଦ କହିଲେ ତତ୍ତ୍ୱ ନିର୍ଣ୍ଣୟ କରୁଛି, ତତ୍ତ୍ୱ ନିର୍ଣ୍ଣୟ କରାଯାଇଛି ସେ ହେଉଛି। ତେଣୁ ଏଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ ରହିଛି ଭଗବାନ ଏ ବିଭିନ୍ନ ପ୍ରକାର ତତ୍ତ୍ୱ ଦେଇକି ପରାସ୍ତ କରିଦେଲେ ତାଙ୍କ ପିତାଙ୍କୁ, ତେଣୁ ତାଙ୍କ ପିତା ରାଜି ହେଇଯିବେ, ଠିକ୍ ଅଛି କରିବା ଯତ୍ନ କରିବା ଦିନ ଯାକେ ବନ୍ଦ କରିଦେବ। ତେଣୁ ଇଏ ଗୋଟେ 7 ଦିନ ଧରି ଭଗବାନଙ୍କ ପିଲା ଚାଲିବ, 4 ଅଧ୍ୟାୟ ବର୍ଣ୍ଣନା କରାଯିବ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମନ୍ତ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ବିଦାୟ ଗୋ ସମାନନ୍ଦେ ଜୟ ଶ୍ରୀ ଗୋପାଳ।